ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଓ ବିଶ୍ୱ ପ୍ରସଙ୍ଗ ଉପରେ କଲେ ମତ ବିନିମୟ। ୱାକଫ ପୋର୍ଟାଲରେ ଏପର୍ଯ୍ୟନ୍ତ 151,000 ଅଧିକ ୱାକଫ ସମ୍ପତ୍ତି ପଞ୍ଜିକୃତ ହୋଇଥିବା ସୂଚନା। ରେପୋରେଟ୍ 25 ବେସିସ୍ ପଏଣ୍ଟ ହ୍ରାସ କଲେ ରିଜର୍ଭ ବ୍ୟାଙ୍କ। ଏବଂ ଏଫ୍ଆଇଏଚ୍ ହକିରେ ଆଜି ଅନୁଷ୍ଠିତ ହେବ ଭାରତ ଓ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ମଧ୍ୟରେ ନୂଆଦିଲ୍ଲୀରେ ବୈଠକ ଅନୁଷ୍ଠିତ ହୋଇଛି। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କରେ ଅଗ୍ରଗତି ସମୀକ୍ଷା କରିବା ସହ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଓ ବିଶ୍ୱ ପ୍ରସଙ୍ଗ ଉପରେ ମତ ବିନିମୟ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତ ଓ ରୁଷ ମଧ୍ୟରେ ଗତ 25 ବର୍ଷର ସମ୍ପର୍କକୁ ପ୍ରଶଂସା କରି କହିଛନ୍ତି,
बहुत ही ऐतिहासिक 2001 में जब आपने कार्यभार संभाला और भारत की आपकी यात्रा पहली हुई उसको आज 25 साल हो गए और उस पहली यात्रा में ही स्ट्रेटेजिक पार्टनरशिप की एक मजबूत नींव रखी गई। मैं मानता हूं कि ये जो 2001 में आपने जो भूमिका अदा की, एक विजनरी लीडर कैसे सोचता है, कहां से शुरू करता है और संबंधों को कहां तक पहुंचा सकता है, इसका एक उत्तम उदाहरण भारत रशिया के संबंध है।
ଭାରତ ସବୁ ସମୟରେ ବିଶ୍ୱରେ ଶାନ୍ତି ସ୍ଥାପନ ଦିଗରେ ଆଗ୍ରହ ପ୍ରକାଶ କରିଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଦିନ ଯୋଉ ପ୍ରୟାସ ଚାଲ ରହେ ହେଁ ମୁଝେ ପୁରା ବିଶ୍ୱାସ ହେ କି ବିଶ୍ୱ ଫିରସେ ଏକ ବାର ଶାନ୍ତି କି ଦିଶା ମେ ଲୌଟେଗା। ଭାରତ କା ପକ୍ଷ ହେ ଔର ଓ ପକ୍ଷ ଶାନ୍ତି କା ହେ। ହମ ଶାନ୍ତି କେ ହର ପ୍ରୟାସୋ କା ସମର୍ଥନ କରତେ ହେଁ ଔର ହମ ଶାନ୍ତି କେ ହର ପ୍ରୟାସୋ କେ ସାଥ କନ୍ଧେ ସେ କନ୍ଧା ମିଲା କରକେ ଖଡେ ହେଁ।
ଆଲୋଚନା ପରେ ବାଣିଜ୍ୟ, ଅର୍ଥନୀତି, ସ୍ୱାସ୍ଥ୍ୟସେବା, ଶିକ୍ଷା, ସଂସ୍କୃତି ଏବଂ ଯୋଗାଯୋଗ ସହିତ ଜଡ଼ିତ କ୍ଷେତ୍ର ସମ୍ପର୍କିତ କେତେକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ଆଜି ସକାଳେ ରାଷ୍ଟ୍ରପତି ଭବନରେ ରୁଷ ରାଷ୍ଟ୍ରପତି ପୁତିନ୍ଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଥିଲା। ଶ୍ରୀ ପୁତିନ୍ ରାଜଘାଟରେ ମହାତ୍ମା ଗାନ୍ଧିଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରୁଷ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ ଏବଂ ତାଙ୍କ ସମ୍ମାନାର୍ଥେ ଏକ ନୈଶଭୋଜି ଆୟୋଜନ କରିବେ। ରାଷ୍ଟ୍ରପତି ପୁତିନ୍ 23ତମ ଭାରତ ରୁଷ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଭାରତ ଗସ୍ତରେ ଆସି ଗତକାଲି ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ରୁଷ ରାଷ୍ଟ୍ରପତି ପୁତିନ୍ଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ। ଶ୍ରୀ ପୁତିନ୍ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତକୁ ପ୍ରଶଂସା କରିବା ସହ ଏହାକୁ ଅପ୍ରତ୍ୟାଶିତ ବୋଲି କହିଥିଲେ। ପରେ ଉଭୟ ନେତା ଗୋଟିଏ କାର୍ରେ ଏକାଠି ରାତ୍ରିଭୋଜନ ପାଇଁ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଅଭିମୁଖେ ଯାତ୍ରା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଶ୍ରୀ ପୁତିନ୍ଙ୍କୁ ରୁଷୀୟ ଭାଷାରେ ଭଗବତ ଗୀତାର ଏକ ପୁସ୍ତିକା ଉପହାର ଦେଇଥିଲେ। ଭାରତ ଏବଂ ରୁଷ ମଧ୍ୟରେ ଦୀର୍ଘଦିନ ହେବ ଐତିହାସିକ ସାଂସ୍କୃତିକ ସମ୍ପର୍କ ରହିଆସିଛି। ବିଭିନ୍ନ ଲେଖକ, ଦାର୍ଶନିକ, ଚିନ୍ତାନାୟକ ଏବଂ କଳାକାରମାନେ ଉଭୟ ଦେଶର କଳା, ସଂସ୍କୃତି ଏବଂ ସମାଜ ଉପରେ ସେମାନଙ୍କର ସୃଷ୍ଟି ମାଧ୍ୟମରେ ପାରସ୍ପରିକ ପ୍ରଭାବ ପକାଇଛନ୍ତି। ଅନେକ ରୁଷୀୟ ବିଶ୍ୱବିଦ୍ୟାଳୟ ଏବଂ ପ୍ରତିଷ୍ଠାନ ଭାରତୀୟ ଭାଷା ଶିକ୍ଷା ପ୍ରଦାନ କରନ୍ତି। ସୋଭିଏତ୍ ଯୁଗରେ ଭାରତୀୟ ସିନେମା ବିଶେଷ ଭାବରେ ସେଠାରେ ଲୋକପ୍ରିୟ ଥିଲା ଏବଂ ଅଧିକାଂଶ ପ୍ରମୁଖ ସହର ଓ ସହରାଞ୍ଚଳ କେନ୍ଦ୍ରଗୁଡ଼ିକରେ ଏହାର ପ୍ରଦର୍ଶନ କରାଯାଉଥିଲା। ଦେଶର ଆର୍ଥିକ ଅଭିବୃଦ୍ଧିକୁ ଆହୁରି ଗତିଶୀଳ କରିବା ପାଇଁ ଆଜି ରିଜର୍ଭ ବ୍ୟାଙ୍କ ସୁଧହାରକୁ 25 ବେସିସ୍ ପଏଣ୍ଟ ହ୍ରାସ କରି 5.25% କରିଛନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଚଳିତ ଆର୍ଥିକ ବର୍ଷର ପଞ୍ଚମ ଦ୍ୱିମାସିକ ମୁଦ୍ରାନୀତି ବୈଠକ ପରେ ଏହି ଘୋଷଣା କରିଛନ୍ତି। ଏହାଦ୍ୱାରା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସହ ଗୃହ, ଅଟୋ ଏବଂ ବାଣିଜ୍ୟିକ ଋଣ ସମେତ ବିଭିନ୍ନ କ୍ଷେତ୍ରକୁ ଶସ୍ତା କରିବ ବୋଲି ଆଶା କରାଯାଉଛି। ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଆଧାରିତ ମୁଖ୍ୟ ଖୁଚୁରା ମୁଦ୍ରାସ୍କୀତି ଗତ 3 ମାସ ଧରି ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ 2% ତଳେ ରହିବା ପରେ ଏହି ହାର ହ୍ରାସ ପାଇଛି। ଭାରତର ଖୁଚୁରା ମୁଦ୍ରାସ୍କୀତି ଅକ୍ଟୋବର 2025ରେ 0.25% ହ୍ରାସ ପାଇଥିଲା, ଫଳରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା। ଦ୍ୱିତୀୟ ତ୍ରୈମାସିକରେ ଦେଶର ଅର୍ଥନୀତି ଆକଳିତ କରାଯାଇଥିବା 8.2%ଠାରୁ ଆଗରେ ରହିଛି। ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ଆକଳନକୁ 7.3%କୁ ବୃଦ୍ଧି କରିଛନ୍ତି, ଯାହା ପୂର୍ବ ଆକଳନ 6.8% ଥିଲା। କମିଟିର ସୁପାରିଶ ଆଧାରରେ ରିଜର୍ଭ ବ୍ୟାଙ୍କ ପୂର୍ବରୁ ଫେବୃୟାରୀ ଏବଂ ଏପ୍ରିଲରେ ପ୍ରତ୍ୟେକ ରେପୋ ହାରକୁ 25 ବେସିସ୍ ପଏଣ୍ଟ ଏବଂ ଜୁନ୍ରେ 50 ବେସିସ୍ ପଏଣ୍ଟ ହ୍ରାସ କରିଥିଲା। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି, ଉମ୍ମିଦ ପୋର୍ଟାଲରେ ଏପର୍ଯ୍ୟନ୍ତ 151,000 ଅଧିକ ୱାକଫ ସମ୍ପତ୍ତି ପଞ୍ଜିକୃତ ହୋଇଛି। ସେ କହିଛନ୍ତି, ୱାକଫ ଆଇନ ତିଆରି ହେବା ପରେ ମନ୍ତ୍ରଣାଳୟ ପକ୍ଷରୁ ଉମ୍ମିଦ ପୋର୍ଟାଲ ଆରମ୍ଭ କରାଯାଇଥିଲା ଏବଂ ସମସ୍ତ ୱାକଫ ସମ୍ପତ୍ତିକୁ ପୋର୍ଟାଲରେ ପଞ୍ଜିକୃତ କରିବା ପାଇଁ ସମ୍ପୃକ୍ତ ପକ୍ଷମାନଙ୍କୁ 6 ମାସ ସମୟ ଦିଆଯାଇଥିଲା। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରି ଶ୍ରୀ ରିଜିଜୁ କହିଛନ୍ତି, ଆଜି ପଞ୍ଜୀକରଣର ଶେଷ ଦିନ ହୋଇଥିବା ବେଳେ ଲକ୍ଷ ଲକ୍ଷ ସମ୍ପତ୍ତି ଏପର୍ଯ୍ୟନ୍ତ ପଞ୍ଜୀକୃତ ହୋଇନାହିଁ। ମନ୍ତ୍ରୀ ସମସ୍ତ ମୁତାବଲିଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ତିନି ମାସ ପାଇଁ ମନ୍ତ୍ରଣାଳୟ ଉମିଦ୍ ପୋର୍ଟାଲରେ ପଞ୍ଜୀକୃତ ଲୋକଙ୍କ ଉପରେ କୌଣସି ଜୋରିମାନା ଲାଗୁ କରିବ ନାହିଁ କିମ୍ବା କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ।
ୱକ୍ଫ କାନୁନ ବନାନେ କେ ବାଦ ହମନେ ଉମିଦ୍ ପୋର୍ଟାଲ ଲଞ୍ଚ କିଆ ଥା ଜିସମେ ୱକ୍ଫ କାନୁନ କେ ମୁତାବିକ ଛ ମହିନେ କେ ଅନ୍ଦର ମେ ସାରା ହିନ୍ଦୁସ୍ତାନ ମେ ଜିତନା ୱକ୍ଫ ପ୍ରପର୍ଟି ହେ ଉସକୋ ରେଜିଷ୍ଟର କରନା ଅନିବାର୍ଯ୍ୟ ଥା କମ୍ପଲସରି ରେଜିଷ୍ଟ୍ରେସନ କେ ଲିଏ ଛ ମହିନେ ଦିଏ ଗଏ ଥେ। ଆଜ ଆଖରି ଦିନ ହେ ଉମିଦ୍ ପୋର୍ଟାଲ କା ଆଖରି ଦିନ କୋ ଏକ୍ସଟେନ୍ସନ କିଆ ଯାଏ ଏସେ ରିକ୍ୱେଷ୍ଟ ଆୟା ହେ। ଆଜ ଶାମ ତକ କିତନା ହୋଗା ଓ ଦେଖନା ପଡ଼େଗା। ଅଭି ତକ 151,000 ୱକ୍ଫ ପ୍ରପର୍ଟି କା ରେଜିଷ୍ଟ୍ରେସନ ହୋ ଚୁକେ ହେ।
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 2023 ଏବଂ 2024 ବର୍ଷ ପାଇଁ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କରିବେ। ଆସନ୍ତା 9 ତାରିଖରେ ନୂଆଦିଲ୍ଲୀରେ ବିଶିଷ୍ଟ କାରିଗରମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। କାର୍ଯ୍ୟକ୍ରମରେ ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଏବଂ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଉପସ୍ଥିତ ରହିବେ। ବୟନଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପୁରସ୍କାରଗୁଡ଼ିକ ଅତୁଳନୀୟ କଳାତ୍ମକ ଉତ୍କର୍ଷତାକୁ ସ୍ୱୀକୃତି ଦେଇଥାଏ ଏବଂ ଦେଶର ସମୃଦ୍ଧ ଓ ବିବିଧ ହସ୍ତଶିଳ୍ପ ଐତିହ୍ୟର ସଂରକ୍ଷଣ ଓ ପ୍ରୋତ୍ସାହନ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରକାଶ କରିଥାଏ। ଜାତୀୟ ହସ୍ତଶିଳ୍ପ ସପ୍ତାହ ପାଳନର ଅଂଶ ଭାବରେ ଭାରତର କାରିଗରମାନଙ୍କୁ ସମ୍ମାନ ସ୍ୱରୂପ ଏବଂ ହସ୍ତଶିଳ୍ପର ସ୍ଥାୟୀ ସାଂସ୍କୃତିକ ଗୁରୁତ୍ୱକୁ ପାଳନ କରିବା ନିମନ୍ତେ ପ୍ରତିବର୍ଷ ଡିସେମ୍ବର 8 ତାରିଖରୁ ଜାତୀୟ ହସ୍ତଶିଳ୍ପ ସପ୍ତାହ ପାଳନ କରାଯାଏ। ଦିଲ୍ଲୀ ବିମାନ ବନ୍ଦରରୁ ଛାଡ଼ିବାକୁ ଥିବା ଇଣ୍ଡିଗୋ ଘରୋଇ ବିମାନଗୁଡ଼ିକୁ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ବାତିଲ କରାଯାଇଛି। ସୂଚନା ଅନୁଯାୟୀ ଅନ୍ୟ ସମସ୍ତ କମ୍ପାନୀର ବିମାନ ନିର୍ଦ୍ଧାରିତ ସମୟରେ ଉଡ଼ାଣ କରିବ। ବିମାନ ବନ୍ଦର କର୍ତ୍ତୃପକ୍ଷ ଲୋକମାନଙ୍କୁ ସର୍ବଶେଷ ଉଡ଼ାଣ ସ୍ଥିତି ପାଇଁ ସରକାରୀ ୱେବ୍ସାଇଟ୍ newdelhiairport.in ଯାଞ୍ଚ କରିବାକୁ ପରାମର୍ଶ ଦେଇଛନ୍ତି। କାନାଡ଼ାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଦିନେଶ କୁମାର ପଟ୍ଟନାୟକ କାନାଡ଼ାର ଜନସୁରକ୍ଷା ମନ୍ତ୍ରୀ ଗ୍ୟାରି ଆନନ୍ଦ ସାଙ୍ଗ୍ରିଙ୍କ ସହ ଦୁଇ ଦେଶ ମଧ୍ୟରେ ସୁରକ୍ଷା ଏବଂ ଆଇନ ପ୍ରବର୍ତ୍ତନ ସହଯୋଗକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିଛନ୍ତି। ଏହି ବୈଠକ ଭାରତ ଏବଂ କାନାଡ଼ା ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ଗଭୀର କରିବାରେ ଏକ ପଦକ୍ଷେପ ବୋଲି ଦର୍ଶାଯାଇଛି। ଓଟାୱାରେ ଥିବା ଭାରତୀୟ ଉଚ୍ଚାୟୁକ୍ତ କହିଛନ୍ତି, ଆଲୋଚନା କାଳରେ ଖଣି, ଗୁରୁତ୍ୱପୂର୍ଣ୍ଣ ଖଣିଜ ଦ୍ରବ୍ୟ ଏବଂ ଶକ୍ତି କ୍ଷେତ୍ରରେ ଦ୍ୱିପାକ୍ଷିକ ନିବେଶ ବୃଦ୍ଧି କରିବା ସହିତ ଭାରତ ଏବଂ କାନାଡ଼ା ମଧ୍ୟରେ କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା, ଜୀବନ ବିଜ୍ଞାନ ଏବଂ ସୁନା ରପ୍ତାନୀରେ ସହଯୋଗକୁ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆଜି ଲୋକସଭାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ୍ତ ପାଣ୍ଠି ରାଜ୍ୟଗୁଡ଼ିକ ସଠିକ୍ ଭାବେ ବ୍ୟବହାର କରୁନଥିବା କହିଛନ୍ତି। ଲୋକସଭାରେ ପ୍ରଶ୍ନକାଳରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ଶ୍ରୀ ନଡ୍ଡା କହିଛନ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କୁ 64,000 କୋଟି ଟଙ୍କା ଦିଆଯାଇଥିଲା, କିନ୍ତୁ ରାଜ୍ୟଗୁଡ଼ିକ କେବଳ 30,000 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, 2017ରେ କେନ୍ଦ୍ର ସରକାରଙ୍କ GDPର 2.5% ଖର୍ଚ୍ଚ କରିବାର ନିଷ୍ପତ୍ତି ସତ୍ତ୍ୱେ ଏପର୍ଯ୍ୟନ୍ତ କେବଳ 1.9% ଖର୍ଚ୍ଚ ହୋଇଛି। ପ୍ରଳୟଙ୍କରୀ ବନ୍ୟା ଏବଂ ଭୂସ୍କଳନରେ 1,500 ଅଧିକ ଲୋକଙ୍କ ମୃତ୍ୟୁ ଏବଂ ପ୍ରାୟ 11 ନିୟୁତ ଲୋକ ପ୍ରଭାବିତ ହେବା ପରେ ଜାତିସଂଘ ଅନେକ ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରଗୁଡ଼ିକୁ ସହାୟତା ବୃଦ୍ଧି କରିଛି। ଜାତିସଂଘର ଜଣେ ମୁଖପାତ୍ର କହିଛନ୍ତି, ଶ୍ରୀଲଙ୍କାରେ ଜାତିସଂଘ ଏବଂ ଅଂଶୀଦାରମାନେ ଖାଦ୍ୟ, ସ୍ୱଚ୍ଛତା କିଟ୍, ପାଣି ଟ୍ୟାଙ୍କ ଏବଂ କ୍ଷୟକ୍ଷତି ମୂଲ୍ୟାଙ୍କନ ସହିତ ସରକାରଙ୍କ ନେତୃତ୍ୱରେ ରିଲିଫ୍ ପ୍ରୟାସକୁ ସମର୍ଥନ କରୁଛନ୍ତି। ଜାତିସଂଘ ଭିଏତନାମର ସବୁଠାରୁ କ୍ଷତିଗ୍ରସ୍ତ ପ୍ରଦେଶଗୁଡ଼ିକୁ ସହାୟତା କରିବା ପାଇଁ କେନ୍ଦ୍ରୀୟ ଜରୁରୀକାଳୀନ ପ୍ରତିକ୍ରିୟା ପାଣ୍ଠିରୁ 2.6 ନିୟୁତ ଆମେରିକୀୟ ଡଲାର ଆବଣ୍ଟନ କରିଛନ୍ତି। ଏଫ୍ଆଇଏଚ୍ ହକି ପୁରୁଷ ଜୁନିୟର ବିଶ୍ୱକପ୍ 2025ର ଆଜି ସେମିଫାଇନାଲ୍ରେ ଚେନ୍ନାଇର ଏଗ୍ମୋର୍ରେ ଭାରତ ଏବଂ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପୂର୍ବରୁ ଭାରତ ଚିଲିକୁ 7-0, ଓମାନକୁ 17-0 ଏବଂ ସ୍ୱିଜରଲ୍ୟାଣ୍ଡକୁ 5-0 ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଓ ବିଶ୍ୱ ପ୍ରସଙ୍ଗ ଉପରେ କଲେ ମତ ବିନିମୟ। ୱାକଫ ପୋର୍ଟାଲରେ ଏପର୍ଯ୍ୟନ୍ତ 1,51,000 ଅଧିକ ୱାକଫ ସମ୍ପତ୍ତି ପଞ୍ଜୀକୃତ ହୋଇଥିବା ସୂଚନା। ରେପୋରେଟ୍ 25 ବେସିସ୍ ପଏଣ୍ଟ ହ୍ରାସ କଲେ ରିଜର୍ଭ ବ୍ୟାଙ୍କ ଏବଂ ଏଫ୍ଆଇଏଚ୍ ହକିରେ ଆଜି ଅନୁଷ୍ଠିତ ହେବ ଭାରତ ଓ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।